శ్రీ శ్రీకృష్ణ బలరామ శ్రీ శ్రీ జగన్నాథ బలదేవ సుభద్రమారాయణ శ్రీ శ్రీ రాధా కృష్ణచంద్ర శ్రీ శ్రీ లక్ష్మీ నృసింహదేవ శ్రీ శ్రీ సీతారామ లక్ష్మణ హనుమాన్ జీవంబల్పాద పద్మని మర్పణ నివేదన కరి శీల గురుదేవ శ్రీ శ్రీమద్ భక్తి శ్రీరామదేవ స్వామి గురు మహారాజుల పాద పద్మని మర్పణ నివేదన కరి ఈశ్వర ప్రతిష్ట ఆచార్య శ్రీ శ్రీమదే శ్రీ భక్తి విధాన స్వయం ప్రభుపాద మహారాజుల పాద పద్మని మర్పణ నివేదన కరి సమస్త సాధువులు వైష్ణవ ఉపస్థ వైష్ణవ సోదరు మాతృబృందం మర్పణ నివేదన కరి ଆଜି ଶ୍ରୀମଦ ମହାଭାରତ ଦଶମ ସ୍କନ୍ଦ ଏକାଦଶ ଅଧ୍ୟାୟ ଶ୍ଳୋକ ଏକାବନ କଥା କହିବା। ତେଣୁ ଗତକାଲି ଏଇଠି ଆମ କଥାକୁ ବିଶ୍ରାମ ଦେଇଥିଲେ, ଯେଉଁ ଚିରି ପକାଇଲା ବକାର ପାଟି, ବକାର ପାଟିକୁ ଚିରି ପକାଇଲେ। ଆମର ବହୁତ କବି ଆଉ କରି ସବୁ ସଙ୍ଗୀତ ରଚନା କରିଛନ୍ତି। ତେଣୁ ଏଇଭଳି ଭାବରେ तमा पतन्तं सनिगृह्य तुण्डयो दुर्भ्यां बकं कंस सखं सतां पतिः पश्यत् सुबाळेषु ददार लीलया मूदा बहु विरणवद्विभूकसा। आमे कथा कलिके विश्राम दैथिले तम आ पतन्तं बकासुर बक रूपे रहिछि ତୁଣ୍ଡରେ ଯେତେବେଳେ ଗିଳି ଦେଲା ଭଗବାନ କୃଷ୍ଣଙ୍କୁ, ସେତେବେଳେ ସ୍ୱୟଂ ଅଗ୍ନି ଅଗ୍ନି ଭଳି ତାଙ୍କୁ ଲାଗିଲା, ଅଗ୍ନି ଭିତରେ ପ୍ରବେଶ କରିଗଲା। କିନ୍ତୁ ପିଲାଟାକୁ ଗିଳି ଦେଲି କ'ଣ ଅଗ୍ନି ଭଳିଆ ରହିଛି, ନିଆଁ ପ୍ରଚଣ୍ଡ ନିଆଁ ଭିତରେ ଲାଗିଗଲା ତୁଣ୍ଡରେ, ଆଉ ସମ୍ଭାଳ ଧରିପାରିଲା ନାହିଁ। ଆମେ ଯଦି ଟିକିଏ ଖାଦ୍ୟ ଗରମ ଖାଦ୍ୟ ଖାଇଲେ ଇଏ କରିପାରୁନି, ପକାଇ ଦେଉଛେ, ବାହାର କରିଦେଉଛେ, ଗରମ ପାଣି ଟିକିଏ ଅଧିକା ହୋଇଗଲେ ଯିବ ଫିବ ସବୁ ତୁଣ୍ଡା ସବୁ ଫୋଟକା ହୋଇଯାଉଛି, କେତେ କ'ଣ ହେଉଛି। ତେଣୁ ଇଏ ସେଇଭଳି ଭାବରେ କୃଷ୍ଣଙ୍କୁ ବାନ୍ତି କରି ପକାଇଲେ, କିନ୍ତୁ ବାନ୍ତି କରି ପକାଇ ତାଙ୍କର କ୍ରୋଧ ପୁଣି ଆସିଲା, ଭୟ ଆସିଲା ନା, ଭୟ ଆସିବା କଥା, ଇଏ କ'ଣ ଏମିତିଆ ପିଲା, ଇଏ ତ ମୋର ଭଉଣୀକି ମାରିଥିଲା, ଇଏ ମୋତେ ବି ମାରିବ, ଏ କଥା ଚିନ୍ତା ହେଲା ନାହିଁ, ତାଙ୍କ କ୍ରୋଧ ଆସିଲା। ତେଣୁ କ୍ରୋଧରେ ତମ୍ ଆପତ୍ତଂ ସ ନିଗୃହ ତୁଣ୍ଡାଇବୁ, ତୁଣ୍ଡରେ ତୁଣ୍ଡରେ କ'ଣ ଖୁମ୍ପିକିରି ମାରିଦେବ ବୋଲି ଭାବିଲା, ଗୋଟେ ମାରିବ ଗୋଟେ ଛୋଟ ତାଙ୍କର ଥଣ୍ଟରେ, ସେଇଥିରେ ସେ ମରିଯିବ। ଛୋଟ ପିଲା ଭଳିଆ ଦେଖାଯାଉଛନ୍ତି, କୋମଳ କୋଦ ଭଳି କୋମଳ ଭଗବାନଙ୍କର ଶରୀର, କିନ୍ତୁ ଏକାଧାରରେ ପଦ୍ମ ଫୁଲ ଭଳି କୋମଳ, ବଜ୍ର ଭଳି ମଧ୍ୟ କଠିନ ଭଗବାନ, ଏ ଅଦ୍ଭୁତ ଭଗବାନଙ୍କର ଶକ୍ତି ସବୁ ରହିଛି, ଜାଣିପାରିଲା ନାହିଁ ବକା। ତେଣୁ ନିଗୃହ ତୁଣ୍ଡୟ ତୁଣ୍ଡୟ, ତାର ଯେଉଁ ତୁଣ୍ଡ ବା ପାଟିରେ ବା ଥଣ୍ଟରେ, ଯେତେବେଳେ ନିଗୃହ ଯେତେବେଳେ ଆ ପତନ୍ତମ ସେହି ସମୟରେ ଯେତେବେଳେ ଆସିକରି ଖୋପିବା ପାଇଁ ବସିଲା ବା ତୁଣ୍ଡରେ ମାରିଦେବା ପାଇଁ ବସିଲା, ସେହି ସମୟରେ ଭଗବାନ ନିଗୃହ ତୁଣ୍ଡୟ ତୁଣ୍ଡକୁ ଧରି ପକାଇଲେ, ଧରି ପକାଇଲେ ଦୁର୍ଭ୍ୟାଂ ବକଂ ଦୁଇ ହାତରେ ବକକୁ, କଂସ ସଖଂ ସତାଙ୍କପତି, କଂସ ସଖ କଂସର ସେ ସଖା, ଏବଂ ଇଏ ହେଉଛନ୍ତି ସତାଙ୍କପତି। ସତାଙ୍କ କହିଲେ ଯେଉଁମାନେ ଭଗବାନଙ୍କର ଆଶ୍ରୟ ନେଇଛନ୍ତି, ସତ୍ ଭଗବାନ ହେଉଛନ୍ତି ସତ୍, ତାଙ୍କର ଯିଏ ଆଶ୍ରୟ ନିଅନ୍ତି ସେମାନେ ହେଉଛନ୍ତି ସତାଙ୍ଗ ସତାଙ୍କପତି, ସେ ଭଗବାନ ସମସ୍ତଙ୍କର ପତି, ଶ୍ରିୟାପତି ଶ୍ରିୟାପତି ଲକ୍ଷ୍ମୀପତି। ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଶ୍ରିୟାପତି ଯଜ୍ଞପତି ପ୍ରଜାପତି ଦିୟାପତି ଲୋକପତି ଧରାପତି ପତିର୍ ଗତିସ୍ତାଙ୍ଗ ପ୍ରସିଦତାଙ୍ଗ ମେ ଭଗବାନ ସତାଙ୍କପତି। ସମସ୍ତଙ୍କର ପତି ସିଏ, ଶ୍ରିୟାପତି ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଗୋଟେ ମଙ୍ଗଳାଚରଣରେ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ମଙ୍ଗଳାଚରଣ କରୁଛନ୍ତି। ଲକ୍ଷ୍ମୀଙ୍କର ପତି, ଯଜ୍ଞର ପତି, ପ୍ରଜାମାନଙ୍କ ପତି, ଧିଆ ବୁଦ୍ଧିର ସେ ହେଉଛନ୍ତି ପତି, ଲୋକପତି ସମସ୍ତ ଲୋକର ସେ ହେଉଛନ୍ତି ମାଲିକ, ଧରାପତି ପୃଥିବୀର ମଧ୍ୟ ସେ ପତି, ପତି ଗତିସ୍ଥାନ ବୃଷ୍ଣି ସାତ୍ୱତା, ଅନ୍ଧକ ବୃଷ୍ଣି ସାତ୍ୱତା, ଏ ଯେଉଁ ଯଦୁବଂଶରୁ ସବୁ ଆସୁଛନ୍ତି, ବଂଶମାନେ ସବୁ ଆସୁଛନ୍ତି, ଏମାନଙ୍କର ସେ ହେଉଛନ୍ତି ପତି ଏବଂ ଗତି, ତାଙ୍କର ଲକ୍ଷ୍ୟ ହେଉଛନ୍ତି ସିଏ। ପ୍ରସିଦତାଙ୍ଗେ ଭଗବାନ ଶତାଙ୍ଗ ପତି, ସେଇ ଶତାଙ୍ଗ ପତି ପ୍ରଭୁ ଭଗବାନ ଭକ୍ତମାନଙ୍କର ଯେ ପତି, ସେ ମୋର ମୋତେ ମୋ ଉପରେ ପ୍ରସିଦ୍ଧ ହୁଅନ୍ତୁ, ମୋର ମୋତେ ମୋତେ ମାନେ ମୋ ଉପରେ ପ୍ରସନ୍ନ ହୁଅନ୍ତୁ ସେ ଭଗବାନ। ସେ ଭଗବାନ ପ୍ରସନ୍ନ ହେଲେ ଆମ ଜୀବନ ଧନ୍ୟ ହେବ। ତେଣୁ ଏଇଭଳି ଭାବରେ ଶତାଙ୍ଗ ପତି କ'ଣ କଲେ ନା, ପଶ୍ୟତ୍ସୁ ବାଳେଷୁ, ଛୋଟ ପିଲାମାନେ ସବୁ ରହିଛନ୍ତି 3 ବର୍ଷର ବାଳକ, ତେଣୁ ସମସ୍ତେ ଦେଖୁଛନ୍ତି, ପଶ୍ୟତ୍ସୁ ବାଳେଷୁ ଦଦାର ଲୀଳା, ଭଗବାନ କ'ଣ କଲେ ଚିରି ଦେଲେ ତାର ପାଟିକୁ, ଚିରି ଦେଲେ ଦଦାର ଲୀଳା, ବହୁତ କଷ୍ଟ କରିକି ଚିରିଲେ ନାହିଁ ତା ନୁହଁ, ତଦାର ଲୀଳା ଲୀଳା କହିଲେ ଛୋଟ ପିଲା ଯେମିତି ଗୋଟେ କଣ୍ଢେଇ ସହିତ ଖେଳନ୍ତି ସେଇଭଳି ଭାବରେ ଭଗବାନ ଏତେ ବିରାଟ ଶୃଙ୍ଗ ଭଳି ରହିଥିଲା ତାର ପାଟିକୁ ଚିରି ଦେଲେ ଭଗବାନ, ଅଦ୍ଭୁତ କର୍ମା ସିଏ କିଭଳି ଚିରି ଦେଲେ, ମୁଦା ବୟୁ ବିରଣବତ୍ ଦିବୋପସାମ, ବିରଣବତ୍ ଗୋଟେ ଛୋଟ ଏମିତି ଘାସକୁ ଚିରି ଦିଅନ୍ତି ସେଇଭଳି ଭାବରେ ଚିରି ଦେଲେ ଭଗବାନ, ଏତେ ବିରାଟ ଭଗବାନ ପାଇଁ କ'ଣ ଇଏ ରହିଛି, ମୁଦା ବହୁ କିଛି ଆନନ୍ଦ ସାଙ୍ଗ ବାଳକମାନଙ୍କର ଆନନ୍ଦ। ଏବଂ ସେହିଭଳି ଭାବରେ ଦିବୋକସାମ, ଦିବୋକସାମ କହିଲେ ଦେବରେ ଦେବଲୋକରେ ଯିଏ ରହନ୍ତି ଓକସାମ, ଦିବୋକସାମ ଅମରା ନିର୍ଜରା ଦେବା ତ୍ରିଦଶା ବିଭୁଧା ସୁରା ସୁପର୍ବଣ ସୁମନସ ଦିବସ ଦିବୋକସ, ଦେବତାମାନଙ୍କ ବିଭିନ୍ନ ନାମ ସବୁ ରହିଛି, ଦିବୋକସ ଗୋଟେ ନାମ ହେଉଛି ଦିବୋକସ, ତେଣୁ ଦିବୋକସ ମାନେ ଭଗବାନଙ୍କ ଭଗବାନ ଲୀଳା କରୁଛନ୍ତି ମାନେ ସେମାନେ ଆସିଲେ ଆଉ ସ୍ୱର୍ଗରେ କ'ଣ କରିବେ, ସେମାନେ ଆସିକି ଭଗବାନଙ୍କ ଲୀଳାକୁ ସବୁ ଦର୍ଶନ କରୁଥିଲେ ସବୁବେଳେ, କେତେ ସୁଯୋଗ ତାଙ୍କୁ ମିଳୁଥିଲା, ଭଗବାନ ଆସିଲେ ଏଇଭଳି ଭାବରେ ସମସ୍ତଙ୍କର କଲ୍ୟାଣ କରନ୍ତି, ଦେବତାମାନେ ଭଗବାନଙ୍କ ଲୀଳାକୁ ଦର୍ଶନ କରୁଛନ୍ତି ତାଙ୍କର ପତ୍ନୀମାନଙ୍କ ସହିତ, ଏଇଭଳି ଭାବରେ ଚାଲିଛି ଲୀଳା। ତେଣୁ ଜଣେ କବି ରଚନା କରିଛନ୍ତି ବକାଶର କଥାଟାକୁ, କେଡ଼େ ଛନ୍ଦ ଜାଣେ ତୋ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣେ ଲୋ ସହି ଟିକି ପିଲା ବୋଲି ଯାହାକୁ ବୋଲନ୍ତି, ଟିକି ପିଲା ବୋଲି ଯାହାକୁ ବୋଲନ୍ତି, ଚିରି ପକାଇଲା ବକାର ପାଟି, କେଡ଼େ ଚନ୍ଦ ଜାଣିଲୁ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଚନ୍ଦ ଜାଣିଲୁ ସହି ଜନ୍ମ କାଳେ ଏନ୍ତୁଡ଼ି ସାଳେ କୁଆ କୁଆ ହୋଇ ରବିଲା ଛଡ଼େ ରହିଣ କୋଳରେ କ୍ଷୀର ସହିତରେ, ରହିଣ କୋଳରେ କ୍ଷୀର ସହିତରେ ପୁତନା ଅସୁରୀ ପ୍ରାଣ ନେଲାଟି, କେଡ଼େ ଛନ୍ଦ ଜାଣିଲୁ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣିଲୁ ସହି ସେଦିନ କଂସ ହୋଇଣ ରୋଷ ଲକ୍ଷ୍ମୀ ଲକ୍ଷେ ପଦ୍ମ ପାଇଁ ଦେଲା ଆଦେଶ, ପଦ୍ମ ତୋଳା ରସ କରିଣ ପ୍ରକାଶ ବଳି ଛଳି କାଳି ଦଳି ଦେଲା କି, କେଡ଼େ ଛନ୍ଦ ଜାଣିଲୁ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣିଲୁ ସହି ବିସ୍ତାର ପାଟି ଖାଇଲା ମାଟି ମାଜ ସୁମତୀ ଛାଟରେ ପିଟି, ଆପଟନ୍ତେ ଥରେ ତା ପାଟି ଭିତରେ ଅଶେଷ ବ୍ରହ୍ମାଣ୍ଡ ଦେଖାଇଲାଟି, କେଡ଼େ ଛନ୍ଦ ଜାଣିଲୁ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣିଲୁ। ଏଇଭଳି ଭାବରେ ବକାର ପାଟିକୁ ଚିରି ଦେଲେ ଭଗବାନ, ମୁଁ ଗତକାଲି କହିଥିଲେ ଏଇଭଳି ଭାବରେ ଯେତେବେଳେ ହେଲା, ତଦା ବକାରିଂ ସୁରଲୋକବାସିନ ସମା କିରନ୍ନନ୍ଦନ ମଲ୍ଲିକାଦିଭି ସମୀଡ଼ିରେ ଚାନକ ଶଙ୍ଖ ସଂସ୍ଥ ଭୈ
ତଦ୍ବିକ୍ଷ ଗୋପାଳ ସୁତା ବିଶିସ୍ମିରେ।
ତଦା ସେଇ ସମୟରେ କ'ଣ ହେଲା ନା ବକାରିଂ ବକର ହରି ଭଗବାନ କୃଷ୍ଣ ବକାରି ଏଇଭଳି ଭାବରେ ଭଗବାନ କର୍ଣ୍ଣିକ ନାମ ରହିଛି। ଗୁଣ କର୍ମ ଅନୁରୂପାଣୀ ତାଙ୍କର ଗୁଣ ଅନୁସାରେ ତାଙ୍କର କର୍ମ ଅନୁସାରେ ତାଙ୍କର ନାମ ହେଲା। ତା ପୂର୍ବରୁ ତାଙ୍କ ନାମ ବକାରି ହୋଇନଥିଲା। ଏଇ ବକସୁରକୁ ହତ୍ୟା କଲେ ବକାରି ନାମ ହେଲା, ବକ୍ସାସୁରକୁ ହତ୍ୟା କଲେ ବକ୍ସାହାରୀ ନାମ ହେଲା। ଏଇଭଳି ଭାବରେ ବକ୍ସାହାରି ନାମ କୁହାଯାଉନି, ବକାରି ବୋଲି କୁହାଯାଉଛି। ବକାରି ଏଇଭଳି ଅନେକ ନାମ, ମୁରାରୀ ବକାରୀ ଏଇଭଳି ଭାବରେ କର୍ମ ଅନୁସାରେ। ଆ ପୂର୍ବରୁ ଏ ଯେଉଁ 3 ବର୍ଷ ଯେଉଁ ହେଇଥିଲା 3 ବର୍ଷ ପର୍ଯ୍ୟନ୍ତ ତାକୁ ବକାରି ବୋଲି ଡାକୁନଥିଲେ, ବକାରି ବୋଲି ଡାକିଲେ ତାଙ୍କୁ ବକର ହରି। ତେଣୁ ବକକୁ ହତ୍ୟା କଲେ ତେଣୁ ତାଙ୍କ ନାମ ହେଇଗଲା ବକାରି। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କ ନାମକରଣ କରିଦେଲେ ବର୍ତ୍ତମାନ ତଦା ବକାରିଂ ସୁରଲୋକବାସିନ। ବକାରିକୁ ବକାରିଙ୍କୁ ସୁରଲୋକବାସୀ ଯେତେବେଳେ ତାଙ୍କୁ ସବୁ ସବୁ ଉପହାର ଦେଉଛନ୍ତି, କୁସୁମ ଇତ୍ୟାଦି ଫୁଲ ଇତ୍ୟାଦି ପୁଷ୍ପ ଇତ୍ୟାଦି ବର୍ଷଣ କରୁଛନ୍ତି, ସେହି ସମୟରେ ତାଙ୍କର ମନର ଭାବ ହେଉଛି ବକାରି। ବକକୁ ହତ୍ୟା କରି ବକ ଭୟରେ ସେମାନେ ରହୁଥିଲେ, ଦେବତାମାନେ ଭୟ କରି ରହୁଥିଲେ। ଅସୁରମାନଙ୍କୁ ଏତେ ଥିଲା ଉପାଦ ଯିବ। ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୁ କୀ, ଜୟ ଶ୍ରୀ ଗୋନିତା ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଲକ୍ଷ୍ମୀ ସିଂହଦେବ କୀ, ଜୟ ଶ୍ରୀ ଗୋପାଳ ଏକାଳ କାଳୀ କି ଜୟ। ତେଣୁ ବର୍ତ୍ତମାନ ସୁରଲୋକବାସୀ ଦେବତାମାନେ, ସୁରଲୋକବାସୀ ଆମେ ଯେ କେତେଥର ସ୍ୱର୍ଗରେ ରହିଛେ ତାର ଠିକ୍ ଠିକଣା ନାହିଁ, କଳନା ନାହିଁ। ଅନେକ ବାହାର ସ୍ୱର୍ଗ ଲୋକରେ ଥିଲେ, ଅନେକ ବାହାର ସ୍ୱର୍ଗ ଲୋକ ପ୍ରାର୍ଥନା କରିଥିଲେ। ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଦେବତାମାନେ ପ୍ରାର୍ଥନା କରନ୍ତି ଭଗବାନ ପ୍ରଭୁ। ପଞ୍ଚମ ସ୍କନ୍ଧରେ କୁହାଯାଇଛି, ଅହୋ ଅମିଷା କିମକାର ଶୋଭନମ ପ୍ରସନ୍ନ ଏଷାଂ ସୁଦତୁ ସ୍ୱୟଂ ହରି, ଯେହି ଜନ୍ମ ଲବ୍ଧ ନୃଷୁ ଭାରତ ଆଜିରେ ମୁକୁନ୍ଦ ସେବ ପୈକଙ୍କ ସୁହାହୀନ। ଦେବତା ଲୋକ ଯେଉଁ ହେଇଗଲେ ଆମେ ଭାବୁଛେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ବହୁତ ଐଶ୍ୱର୍ଯ୍ୟ ରହିଛି, ବହୁତ କଥା ରହିଛି, କିନ୍ତୁ ସେମାନେ ପ୍ରାର୍ଥନା କରନ୍ତି ଭଗବାନଙ୍କୁ, ପ୍ରଭୁ ଆମର ଏଇ ଜନ୍ମ ସରିଗଲା ପରେ ଆମକୁ ଭାରତବର୍ଷରେ ଗୋଟେ ମନୁଷ୍ୟ ଜନ୍ମ କରନ୍ତୁ। ତେଣୁ କାହିଁକି ନା ମୁକୁନ୍ଦ ସେବ ପୈକମ୍, ମୁକୁନ୍ଦଙ୍କର ସେବା କରିବା ପାଇଁ ଆମକୁ ସୁଯୋଗ ମିଳିବ। ଆମକୁ ସେ ସୁଯୋଗ ବର୍ତ୍ତମାନ ପ୍ରଦାନ କରିଛନ୍ତି ଭଗବାନ ମୁକୁନ୍ଦ ରାମଜୀ, ଆମକୁ ଦେଇଛନ୍ତି, ତାଙ୍କ ସେବାରେ ନିଯୁକ୍ତ କରୁଛନ୍ତି। ତେଣୁ ଆମେ ପ୍ରାର୍ଥନା କରିଥିଲେ ସ୍ୱର୍ଗ ଲୋକର ଗତ ଜନ୍ମରେ, ତେଣୁ ଭଗବାନ ସେଇଟାକୁ ସାଙ୍କ୍ସନ୍ କଲେ, ଆମକୁ ଭାରତବର୍ଷରେ ମନୁଷ୍ୟ ଜନ୍ମ ଦେଲେ, ତେଣୁ ଆମକୁ ମୁକୁନ୍ଦ ସେବା ପୈକମ୍ ଆମକୁ ସୁଯୋଗ ମିଳିଲା ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ, ଭଗବାନ କଥା କହିବା ପାଇଁ ଭଗବାନଙ୍କର। ତେଣୁ ଏହିଭଳି ଭାବରେ ଆଜି ସୁରଲୋକବାସୀ ତାଙ୍କୁ ଯେତେବେଳେ ସମା କିରଣ ନନ୍ଦନ ମଲ୍ଲିକା ଦେବି, ନନ୍ଦନବନରୁ ପୁଷ୍ପ ସବୁ ରହିଛି ମଲ୍ଲି ଫୁଲ, ସେ ପୁଷ୍ପର କେତେ ସୁଗନ୍ଧି ନ ହେଉଥିବ, ଆମର ଏଠିକାର ମଲ୍ଲି ଏଭଳି ରହିଛି, ସ୍ୱର୍ଗଲୋକର ମଲ୍ଲି କହିଲେ କେତେ ସୁଗନ୍ଧି ନ ହେଉଥିବ। ନନ୍ଦନ ମଲ୍ଲିକାଦି ନନ୍ଦନକାନନ, ନନ୍ଦନବନ ରହିଛି ସ୍ୱର୍ଗରେ, ନନ୍ଦନକାନନ ପ୍ରସିଦ୍ଧ ନନ୍ଦନକାନନ, ସେଠୁ ସବୁ ଆଣିକରି ମଲ୍ଲିକା ସବୁ ବିଭିନ୍ନ ପ୍ରକାର ଆଦି ବି କହିଲେ ବହୁତ ପ୍ରକାର ଫୁଲ ଆଣିଛନ୍ତି, ଗୋଟିଏ ଖାଲି ମଲ୍ଲି ଫୁଲ ଆଣିଛନ୍ତି ତା ନୁହଁ, ମଲ୍ଲି ମଲ୍ଲିକା ପାରିଜାତ ଇତ୍ୟାଦି ଅନେକ ପ୍ରକାର ମଲ୍ଲି ମାଳି ଜୁଇ ଜୁଇ ଏଇଭଳି ଭାବରେ ଅନେକ ଫୁଲ ସବୁ ରହିଛି, ବହୁତ ସୁଗନ୍ଧିତ ପୁଷ୍ପ, ଏବଂ ସେ ପୁଷ୍ପ ମଉଳିବ ନାହିଁ। ଆମର ପୃଥିବୀ ପୃଷ୍ଠରେ ଯେଉଁ ପୁଷ୍ପ ରହିଛି ମଉଳି ଯାଉଛି, ଆଜି ପକେଇଲେ କାଲି ସକାଳେ ମଉଳିଗଲା, କିନ୍ତୁ ସେ ମଉଳିବ ନାହିଁ। ଯେତେବେଳେ ଆମର ପ୍ରହ୍ଲାଦଙ୍କର ପୌତ୍ର ବଳି ଯେତେବେଳେ ଯାଇଥିଲେ ସ୍ୱର୍ଗକୁ ଆକ୍ରମଣ କରିବା ପାଇଁ, ପ୍ରହ୍ଲାଦ ତାଙ୍କୁ ଗୋଟେ ପୁଷ୍ପ ଦେଇଥିଲେ, ପୁଷ୍ପମାଳ ଯେଉଁଟା ଅମ୍ଳାନ, ସେଟା ମଉଳିବ ନାହିଁ। ଆମେ ତଥାପି ଆମେ ଦେଖୁଛୁ ଏଠି ମଧ୍ୟ ଏମିତି ସବୁ ରହିଛି ଫୁଲ, ସେ ଗୋଟେ ପ୍ରକାର ଫୁଲ ଯେଉଁଟା ବହୁତ ଦିନ ଧରି ରହିବ, ଏଇ ଜନ୍ମାଷ୍ଟମୀ ଇତ୍ୟାଦିରେ ସେ ସବୁ ସଜାଯାଏ ମନ୍ଦିର ସବୁ, ଆମେ ମଧ୍ୟ ଏଠି ସଜା ଯାଉଥିଲା, ଏ ବର୍ଷ ତ ନାହିଁ କରୋନା ଚାଲିଛି, ସେ ଫୁଲ କ'ଣ ଆସିବ, ହଁ ଏଇଟା ଫୁଲ, ସେ ଫୁଲଟା ବହୁତ ଦିନ ରହିବ, ସେ ଫୁଲ ପ୍ଲାଷ୍ଟିକ ଭଳିଆ ଦେଖାଯାଉ କିନ୍ତୁ ପ୍ରକୃତ ଫୁଲ, ସେଗୁଡ଼ାକ ପ୍ଲାଷ୍ଟିକ ନୁହଁ, ବହୁତ ଦିନ ରହିବ ସେଇଟା, ସେଗୁଡ଼ା। ତେଣୁ ସେଇଭଳି ଭାବରେ ସ୍ୱର୍ଗ ଲୋକର ଫୁଲ ସେ ମ୍ଳାନ ହେବ ନାହିଁ, ସେ ସେମିତି ରହିଥିବ ଅମ୍ଳାନ ଫୁଲ ସିଏ। ତେଣୁ ସେଇ ଫୁଲକୁ ଆଣିକି ସମା କିରଣ ବର୍ଷା କଲା ଭଳିଆ ପୁଷ୍ପ ବର୍ଷା, ପୁଷ୍ପରେ ବର୍ଷା କରିଦେଲେ। ସମଗ୍ର ନନ୍ଦନ ମଲ୍ଲିକା ଦେବୀ, ମଲ୍ଲିକା ଦେବୀ କହିଲେ ଆଉ ଯେତେ ଫୁଲ ସବୁ ରହିଛି, ଅନେକ ପ୍ରକାର ଫୁଲ ରହିଛି ସେଠି, ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା ସେତେବେଳେ ଏଇସବୁ ତରୁ କଳ୍ପତରୁ ଆସୁଥିଲେ, କଳ୍ପତରୁ କଳ୍ପତରୁ ଯେତେବେଳେ ଆସୁଥିଲେ, ଇଏ ଭଗବାନ ଅଜିତଙ୍କର ଅଧ୍ୟକ୍ଷତାରେ ଅଜିତ ରହିଛନ୍ତି ସେଠି, ସମୁଦ୍ର ମନ୍ଥନ ଚାଲିଛି। ଅଷ୍ଟମସ୍କନ୍ଧ ପାଞ୍ଚରୁ ବର୍ଣ୍ଣନା କରାଯାଇଛି, ବାର ଅଧ୍ୟାୟ ପର୍ଯ୍ୟନ୍ତ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ସମୁଦ୍ର ମନ୍ଥନ ଲୀଳା ଷଷ୍ଠମାନଙ୍କ ସମୟରେ। ସେହି ସମୟରେ ଯେତେବେଳେ ତରୁ ଆସିଲେ, ଇଏ ହେଉଛି କଳ୍ପତରୁ, ଭଗବାନ କହିଲେ, ଅସୁରମାନଙ୍କୁ କହିଲେ, ନବ ଏଇଟା ନା ନା, ଆମେ ସେଇଟା କ'ଣ କରିବୁ, ଜାଣିପାରିଲି ନାହିଁ ମହାତ୍ମା। କଳ୍ପତରୁ ଯାହା ଚାହିଁବ, ଯେତେବେଳେ ଚାହିଁବ, ଯେକୌଣସି ମୁହୂର୍ତ୍ତରେ ଯେ ପରିମାଣରେ ଚାହିଁବ ସବୁ ସେ ପ୍ରଦାନ କରିବେ। କଳ୍ପତରୁ ସିଏ ଦେଲେ ନାହିଁ, ଦେବତା ଆମକୁ ଦେଇଦେଲେ। ଭଗବାନ ଏଭଳି ଭାବେ ସବୁ ପ୍ରାକ୍ଟିସ୍ କଲେ, ସବୁ ଅସୁରମାନଙ୍କୁ ବଞ୍ଚିତ କଲେ, ସବୁ ଅନ୍ତିମରେ ଅମୃତକୁ ପ୍ରଧାନ ଦେବତାମାନଙ୍କୁ ପ୍ରଦାନ କଲେ, ଅସୁରମାନଙ୍କୁ ବଞ୍ଚିତ କରିଦେଲେ। ତେଣୁ ଏଇଭଳି ଭାବରେ ସବୁ ନନ୍ଦନ ମଲ୍ଲିକା ଦେବୀ ଅନେକ ପ୍ରକାର ପୁଷ୍ପ ସବୁ ସମାକିରଣ ତାଙ୍କୁ ପୁଷ୍ପ ବୃଷ୍ଟି କରୁଛନ୍ତି। ସମିଡ଼ିରେ ଏବଂ ତାଙ୍କୁ ଇଡ଼ିରେ କାହିଁକି ପ୍ରାର୍ଥନା କରୁଛନ୍ତି, ବହୁତ ସୁନ୍ଦର ସୁନ୍ଦର ପ୍ରାର୍ଥନା ସେମାନେ ସବୁ କରୁଛନ୍ତି। ଚାଣକ ଶଙ୍ଖ ସଂସ୍ଥବେଇ, ଆନକ ଶଙ୍ଖ ଏଇଭଳି ମାଧ୍ୟମରେ ସ୍ତବ ସଂସ୍ଥବେଇ, ସ୍ତବ ବିଭିନ୍ନ ପ୍ରକାର ସ୍ତବ କରୁଛନ୍ତି। ଏଇଭଳି ଭାବରେ ଭଗବାନଙ୍କର ଆରାଧନା ସେ କରୁଛନ୍ତି। ତାଦୃକ୍ଷ ଗୋପାଳ ସୁତା ବିଶିଷ୍ମିରେ, ଏଇଟାକୁ ଦେଖିକିରି ଗୋପାଳ ସୁତା ମାନେ ଯେଉଁମାନେ ରହିଛନ୍ତି ସାଙ୍ଗ ବାଳକମାନେ, ସେମାନେ ବିସ୍ମୟ ହେଇଯାଉଛନ୍ତି, ଇ କ'ଣ ଏମାନେ କିଏ କ'ଣ ଆସୁଛନ୍ତି, ଏସବୁ କ'ଣ ପୁଷ୍ପ ସବୁ ବୃଷ୍ଟି କରୁଛନ୍ତି। ଏଇଭଳି ଭାବରେ ଯାଇକି କହିବେ, ତାଙ୍କ ଘରେ ଯାଇକି କହିବେ, ଆଜି ଏଇ ଲୀଳାଟି ହେଲା, ଆଜି ଏଇ ଲୀଳାଟି ହେଲା। ଏଇଭଳି ଭାବରେ ଆଲୋଚନା ଚାଲିଛି। ସକାଳୁ ଉଠିଲେ କେମିତି କୃଷ୍ଣ, କୃଷ୍ଣ କହିକିରି ଆଉ ରାତିରେ ତ ନିଦ ନାହିଁ, ସକାଳୁ ଉଠିଲେ ଯିବା ଛାଚାରଣ କରିବା, ଭଗବାନଙ୍କ ସହିତ ଖେଳ ଖେଳାଖେଳି କରିକି ଆନନ୍ଦରେ ମଗ୍ନ ରହୁଥିଲେ। ଆନନ୍ଦାବୃଦ୍ଧିବର୍ଦ୍ଧନ, ଆନନ୍ଦ ବଢ଼ି ବଢ଼ିକା ଯାଉଥିଲା ତାଙ୍କର। ଏଇଭଳି ଭାବରେ ସବୁ ଲୀଳା ଯେତେବେଳେ ଦେଖୁଥିଲେ ଆହୁରି ତାଙ୍କର ବିଶିଷ୍ଟିରେ ଆହୁରି ଆନନ୍ଦ ହୋଇଯାଉଥିଲେ। ଏଇଭଳି ଭାବରେ ଯେତେବେଳେ ଫେରୁଥିଲେ କେଉଁଠୁକୁ କ'ଣ ବନରୁ ଯେତେବେଳେ ବ୍ରଜକୁ ଫେରୁଥିଲେ, ଗ୍ରାମକୁ ଆସୁଥିଲେ, ସେହି ସମୟରେ ପୁଣି ଟିକେ ଖାଦ୍ୟ ଗ୍ରହଣ କରିକିରି ପୁଣି ଚାଲିଲେ, କଥା ଆରମ୍ଭ ହେଲା, କୃଷ୍ଣ କଥା ଆରମ୍ଭ ହେଲା। ଏଇଭଳି ଭାବରେ କୃଷ୍ଣଙ୍କର ସହିତ ସବୁବେଳେ ପାଇଁ ସେମାନେ ସେମାନେ ମହାତ୍ମା ମହାତ୍ମା ସେମାନଙ୍କ ପାଠ, ଏମାନେ ଦୈବୀ ପ୍ରକୃତିରେ ଥାଆନ୍ତି ସେମାନେ। ସେମାନେ ସବୁବେଳେ ଭଗବାନଙ୍କ ଭଜନ୍ତି, ଅନ୍ୟାନ୍ୟ ମନସ୍ସୁ ତାଙ୍କର ମନ ଆଉ କୁଆଡ଼େ ଯାଏ ନାହିଁ, କେବଳ ଭଗବାନ ପାଖରେ ଲାଗିଥାଏ। ଜ୍ଞାନତା ଭୂତାଦି ନବ୍ୟମ ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ। ତେଣୁ ତାଦୃକ୍ଷ ଗୋପାଳସୁତା ବିଶିଷ୍ମିରେ, ଆଶ୍ଚର୍ଯ୍ୟ ହୋଇଗଲେ କିଏ କୃଷ୍ଣ କିଏ, ଆକୁ ଦେବତାମାନେ ସବୁ ପୂଜା କରୁଛନ୍ତି, ଏଭଳି ଭାବରେ ଶଙ୍ଖନାଦ ହେଉଛି, ସବୁ ହେଉଛି ଦିବ୍ୟ ଶଙ୍ଖ ସବୁ। ତେଣୁ ମୋକ୍ତଂ ବକାଶାଦ ଉପଲଭ୍ୟ ବାଳକା ରାମାଦୟ ପ୍ରାଣ ବିବେନ୍ଦ୍ରିୟ ଗଣ ସ୍ଥାନାଗତଂ ତଂ ପରିରଭ୍ୟ ନିର୍ବୃତଃ ପ୍ରଣୀୟ ବତ୍ସାନ୍ ବ୍ରଜମେତ୍ୟଜ୍ଞୁ ତଜ୍ଞୁ। ଏଭଳି ଭାବରେ ଗାନ କଲେ ଭଗବାନଙ୍କର, ମୁକ୍ତମ ବକ ବକାସ୍ୟାତ, ଏମାନଙ୍କୁ ସେ ଆକ୍ରମଣ କରିନାହିଁ ଅନ୍ୟମାନଙ୍କୁ, କିନ୍ତୁ କୃଷ୍ଣଙ୍କୁ ଯେଉଁ ଆକ୍ରମଣ କରିଥିଲା ସେମାନେ ଭାବିଲେ କୃଷ୍ଣ ଚାଲିଗଲେ, ମଧ୍ୟ ମୂର୍ଚ୍ଛା ହୋଇଯାଇଥିଲେ ଶୁଣୁଥିଲେ। ତେଣୁ ବକାସ୍ୟାତ ଉପଲବ୍ଧ, ବକାର ମୁକରୁ ଭଗବାନ ଆସିଗଲେ, ବକାରି ଆସିଗଲେ, ବକାରି ଆସିକରି ଉପଲବ୍ଧ ବାଳକା, ବାଳକମାନେ ଯେତେବେଳେ ପାଇଲେ କୃଷ୍ଣଙ୍କୁ ପାଇଗଲେ, ରାମାଦୟ ପ୍ରାଣ ଏବେନ୍ଦ୍ରିୟ ଗଣ, ରାମାଦୟ ବଳରାମ ଏବଂ ତାଙ୍କ ସାଙ୍ଗ ବାଳକମାନେ ସିଦ୍ଧାମ ସୁବଳ ଇତ୍ୟାଦି, ଏମାନେ ସବୁ ପ୍ରାଣ ଇବ ଇନ୍ଦ୍ରିୟ ଗଣ, ତାଙ୍କର ଯଦି ପ୍ରାଣ ଇନ୍ଦ୍ରିୟର ପ୍ରାଣ, ଆମ ଶରୀରରେ ଯଦି ପ୍ରାଣ ନ ରହିବ ଇନ୍ଦ୍ରିୟମାନଙ୍କର କିଛି ମୂଲ୍ୟ ରହିବ ନାହିଁ। ସେହିଭଳି ଭାବରେ କୃଷ୍ଣ ତାଙ୍କର ପ୍ରାଣ, ମଚିତ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ କଥୟନ୍ତସ୍ତମା ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ, ଏମାନେ ଭଗବାନ ଭକ୍ତ। ଏ ଗୀତାର ସାର ଚାରୋଟି ଶ୍ଳୋକରେ ଭଗବାନ କହିଛନ୍ତି, ତାଦୃ ଗୋଟିଏ ଶ୍ଳୋକ ରହିଛି, ମଚିତା ସବୁବେଳେ ହୃଦୟରେ ମନରେ ତାଙ୍କର ଭଗବାନଙ୍କ ବିଷୟରେ ରହିଛି, ଚିନ୍ତା ମତ୍ଚିତା ମଦଗତ ପ୍ରାଣ ଭଗବାନ ପାଇଁ ସେ ପ୍ରାଣତ୍ୟାଗ କରିଦେବେ ମଦଗତ ପ୍ରାଣ ବୋଧୟନ୍ତ ପରସ୍ପରମ ଦୁଇ ଜଣ ଯେତେବେଳେ ଦେଖା ହୁଅନ୍ତି ସେଇଭଳି ଭକ୍ତମାନେ ତାଙ୍କ ଭିତରେ ଆଲୋଚନା ଚାଲେ ଭଗବାନଙ୍କ ଲୀଳା ଆଲୋଚନା ଚାଲେ ଯେମିତି ଭଗବାନ ଚୈତନ୍ୟ ମହାପ୍ରଭୁ ରାୟ ରାମାନନ୍ଦ ଦେଖା ହେଇଗଲେ ଗୋଦାବରୀ ନଦୀ ତଟରେ ମହାପ୍ରଭୁଙ୍କର ଲୀଳାରେ ବର୍ଣ୍ଣନା କରାଯାଇଛି ରାୟ ରାମାନନ୍ଦ କଥା କହୁଛନ୍ତି ଏଇଟା ଦେଉନ ଏପଟ କାଢ଼ିଦେଉନ ରାୟ ରାମାନନ୍ଦ ଏବଂ ମହାପ୍ରଭୁ ସେଇଟା କାଢ଼ିଦେଉଛନ୍ତି ରାୟ ରାମାନନ୍ଦ ଏଇଟା ଏମିତି କରିଦେବ ଏମିତି କରିକିରି ଏଇଟାକୁ କାଢ଼ିଦେବ ଏଇଟାକୁ କାଢ଼ିଦେବ ଏଇଟା ଲଗେଇଦେବ ଦେଖ କ'ଣ ଯାହା ହେବ ନା ଆଉ କିଛି କରିହେବ ତେଣୁ ଏଇଭଳି ଭାବରେ କଥା ସବୁ ରହିଛି ଆମ କଥା ଟିକେ ସରି ଫର୍ ଇଣ୍ଟରପ୍ସନ୍ ନା କ'ଣ କୁହନ୍ତି ଏଇଟା ଟିକେ ଇଏ ହେଇଗଲା ବୋଧେ ହ୍ୟାଙ୍ଗ ହେଇଗଲା ହ୍ୟାଙ୍ଗ ହେଇଗଲା ତେଣୁ ଇଏ ଯେଉଁ ରହିଛି ଭଗବାନଙ୍କର ଏଇ ଯେଉଁ ଲୀଳା ଚାଲିଛି ପ୍ରାଣ ମତ୍ଚିତ ମତ୍ଗତ ପ୍ରାଣ ବୋଧୟନ୍ତ ପରସ୍ପରମ୍ ଯେତେବେଳେ ଦୁଇ ଜଣ ଦେଖା ହୁଅନ୍ତି ପରସ୍ପର ଏଇଭଳି ଭାବରେ ଭଗବାନଙ୍କ ଲୀଳାକୁ ଆଲୋଚନା କରନ୍ତି କଥୟନ୍ତ ସମାନ ନିତ୍ୟନ୍ ସବୁବେଳେ ସେମାନେ ଭଗବାନଙ୍କ ଲୀଳାକୁ କଥନ କରିକିରି ତୁଷ୍ୟନ୍ତି ଚ ରମନ୍ତି ଚ ସେଇଥିରେ ସେମାନେ ଆନନ୍ଦିତ ହୁଅନ୍ତି ଭଗବାନ କଥାରେ ତେଣୁ ରାମାଦୟ ସବୁ ସାଙ୍ଗ ବାଳକମାନେ ଅଛନ୍ତି ପ୍ରାଣ ଇବେନ୍ଦ୍ରିୟ ଗଣ ପ୍ରାଣ ପାଇଗଲା ଭଳି ତାଙ୍କୁ ଲାଗିଲା ତେଣୁ ସ୍ଥାନାଗତଂ ତାଙ୍କ ପରିରଭ୍ୟ ନିର୍ମୃତା ତେଣୁ କୃଷ୍ଣଙ୍କୁ ପାଇକିରି ସ୍ଥାନ ଆଗତ ସେମାନେ ଟିକେ ବକର ଯେଉଁ ଦେଖିକି ଭୟ କରିଯାଇଥିଲେ ପଳେଇ ଯାଉଥିଲେ କି କ'ଣ ବୋଧେ ଟିକେ ଦୂରକୁ ପଳେଇଯାଇଛି ବର୍ତ୍ତମାନ ପାଖକୁ ଆସିଗଲେ କୃଷ୍ଣଙ୍କ ପାଖକୁ ଆସିଗଲେ ସ୍ଥାନ ଆଗତ ତାଙ୍କ ପରିରଭ୍ୟ ତାଙ୍କୁ ଆଲିଙ୍ଗନ କଲେ ପରିରଭ୍ୟ ଯେତିକି ସଂଖ୍ୟକ ବାଳକ ଅଛନ୍ତି ତାକୁ ଆଲିଙ୍ଗନ କରିବା ପାଇଁ ତ ଲାଗିଯିବ ଗୋଟେ କେତେ କେତେ ଘଣ୍ଟା ଲାଗିଯିବ ହଜାର ହଜାର ସବୁ ରହିଛନ୍ତି ଜଣେ ଦୁଇ ଜଣ ନୁହନ୍ତି ତିନି ଚାରି ଜଣ ନୁହନ୍ତି ତେଣୁ ଭଗବାନ ନିଜକୁ ବିସ୍ତାର କରୁଛନ୍ତି ଭଗବାନଙ୍କ ଲୀଳା ଅଦ୍ଭୁତ ଲୀଳା ଭଗବାନ ନିଜକୁ ବିସ୍ତାର କରୁଛନ୍ତି ତେଣୁ ସେମାନେ ସବୁ ତାକୁ ଆଲିଙ୍ଗନ କରୁଛନ୍ତି ରାମାଦୟ ବୋଲି କୁହାଗଲା ନା ସମସ୍ତେ ତାଙ୍କୁ ଆଲିଙ୍ଗନ କରୁଛନ୍ତି ଭଗବାନ ନିଜକୁ ବିସ୍ତାର କରିଦେଇଛନ୍ତି ଇଏ ହେଉଛି ଭଗବାନଙ୍କ ଲୀଳା ତତ୍ତ୍ୱରେ ବୁଝିବାକୁ ପଡ଼ିବ ଆମେ ଭାବୁଛୁ କ'ଣ ଜଣେ ପିଲା ଜଣେ କୃଷ୍ଣ ସମସ୍ତେ କେତେ ଆଲିଙ୍ଗନ କରିବା କେତେ ସମୟ ଲାଗିବ ହଜାର ହଜାର ସଂଖ୍ୟକ ରହିଛନ୍ତି ତାଙ୍କର ଅସଂଖ୍ୟ ବୋଲି କୁହାଯାଉଛି ଗଣି ହେବ ନାହିଁ ଏତିକି ସହି ରହିଛନ୍ତି ଲକ୍ଷ ଲକ୍ଷ ହଜାର ହଜାର କ'ଣ ଲକ୍ଷ ଲକ୍ଷ କୋଟି 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 ଶହେ କୋଟି ଗୋପୀ ଏଇଭଳି ଭାବରେ ଚିନ୍ତା କରିପାରିବା ନାହିଁ ଆମ ଚିନ୍ତାର ବାହାର ଜିନିଷ ସବୁ ତେଣୁ କେମିତି ତାଙ୍କୁ ଆଲିଙ୍ଗନ କରିବା ମୋତେ ବହୁତ ସମୟ ଲାଗିଯିବ ନା ନିଜକୁ ଭଗବାନ ବିସ୍ତାର କରିଦେବେ ସମସ୍ତେ ଏକ ସମୟରେ ତାଙ୍କୁ ଆଲିଙ୍ଗନ କରୁଛନ୍ତି ସ୍ଥାନଗତଙ୍କ ତମ ପରିରଭ୍ୟ ନିର୍ମୃତା ଏବଂ ତାଙ୍କୁ ଯେତେବେଳେ ଆଲିଙ୍ଗନ କରୁଛନ୍ତି କିଛି ତାଙ୍କର ଆନନ୍ଦ ନିର୍ମୃତା ନିର୍ମୃତା ବହୁତ ଆନନ୍ଦ ପ୍ରଣୀୟ ବତ୍ସାନ ବ୍ରଜମେତ୍ୟତ୍ୱ ଯୋଗୁଁ ତେଣୁ ବତ୍ସାମାନଙ୍କୁ ଧରିକିରି ପ୍ରଣୀୟ ବତ୍ସାନ ବ୍ରଜମେତ୍ୟ ବ୍ରଜମ ଏତ୍ୟ ବ୍ରଜମେତ୍ୟ ପ୍ରଣମ୍ୟ ପ୍ରଣୀୟ ମାନେ ଏକା ଏକାଠି କରିକିରି ସବୁ ବାଛିରିମାନେ ସବୁ ବିଭିନ୍ନ ସ୍ଥାନ ଯାଉ ଚରୁଥିଲେ ତାଙ୍କୁ ସବୁ ଏକାଠି କରିକିରି ବତ୍ସାନ ବଛିରିମାନଙ୍କୁ ବ୍ରଜମେତ୍ୟ ବର୍ତ୍ତମାନ ବ୍ରଜମଙ୍କୁ ଫେରି ଯାଉଛନ୍ତି ଏତ୍ୟ ଆସୁଛନ୍ତି ବ୍ରଜକୁ ଆସୁଛନ୍ତି ଏଇଟା ହେଉଛି ନନ୍ଦୀଶ୍ୱର ପାଖରେ ହେଇଥିଲା ଘଟଣାଟି ନନ୍ଦୀଶ୍ୱର ଖେରା ମୁଁ କାଲି କହିଥିଲି ଏଇଟା ଖେରା ସେଇଠି ଗୋଟେ ପୁଷ୍କରିଣୀ ରହିଛି ସେଇଠି ପାଣି କରିକି ସେଇ ବକାଶର ସେଇଠି ଥିଲା ତେଣୁ ସେଇଠୁ ଆସୁଛନ୍ତି ବ୍ରଜକୁ ବର୍ତ୍ତମାନ ବୃନ୍ଦାବନକୁ ସବୁ ଆସୁଛନ୍ତି ତେଣୁ ଆସିକରି ସେଠି କୁହାହେଉଛି ତଜବୁ ସେଇ ଗୀତ ଗାନ କରୁ ସାଙ୍ଗେ ସାଙ୍ଗେ ସବୁ ଗୀତ ରଚନା କରାହେଇଗଲା ଏଇଭଳି ଭାବରେ ବକାରୀ ଏସବୁ କୃଷ୍ଣ ଏଇଭଳି ଭାବରେ ଗିଳି ଦେଲେ ପୁଣି ସେ ଛାଡ଼ି ପକାଇଦେଲେ ପୁଣି ସେ ଚିରିଦେଲେ ଚିରି ପକାଇଲା ବକାର ପାଠି କହିକି ଗୀତ ଗାନ କରୁଛନ୍ତି ତୁମେ ଗୀତ ଗାନ କରିବା ପାଇଁ ଆମକୁ ସମୟ ଲାଗିବ ନାହିଁ, ଗୋଟେ ସଙ୍ଗୀତ ରଚନା କରିବେ, ଚିନ୍ତା କରିବେ, ରଚନା କରିବେ ନା, ତାଙ୍କର କଥା ହେଉଛି ଗାନ, ଗୀତ ଜଗତର କଥା ହେଉଛି ଗାନ। ତେଣୁ ଭାବାର୍ଥରେ କହୁଛନ୍ତି ବଣରେ ଶ୍ରୀକୃଷ୍ଣ ଯେଉଁ ସବୁ ଅସୁରବଧ ଲୀଳା ବିଳାସ କରନ୍ତି, ବ୍ରଜବାସୀମାନେ ସେହି ଘଟଣାକୁ ବର୍ଣ୍ଣନା କରି କବିତା ରଚନା କରନ୍ତି। ସେମାନେ ନିଜେ ନିଜେ ସେହି କବିତା ରଚନା କରୁଥିଲେ କିମ୍ବା ସେଠାକାର କବିମାନଙ୍କ ଦ୍ୱାରା ତା ରଚନା କରାଉଥିଲେ ଏବଂ ତାପରେ ସେମାନେ ସେହି ସମସ୍ତ ଘଟଣାକୁ କୀର୍ତ୍ତନ କରୁଥିଲେ। ତେଣୁ ଏହି ଶ୍ଳୋକରେ କୁହାଯାଇଛି ଯେ ବାଳକମାନେ ତା ଉଚ୍ଚସ୍ୱରରେ କୀର୍ତ୍ତନ କଲେ, ବକାରି ଏଭଳି ଭାବରେ ବକ ଗିଳିଦେଲା, ପୁଣି ସେ ପକେଇଦେଲା, ସେ ପୁଣି ତାକୁ ଚିରିଦେଲେ, ପାଟିକୁ ଚିରିଦେଲେ, ଯେମିତି ଘାସକୁ ଚିରିଲା ଭଳିଆ ଚିରିଦେଲେ, ଏହିସବୁ କଥା ଶ୍ଳୋକରେ ଯେଉଁ କୁହାଯାଇଛି ସେ ସବୁ ଗୀତରେ ବର୍ଣ୍ଣନା କଲେ। ସେହି କଥାକୁ ବର୍ଣ୍ଣନା କରିବାରେ କେତେ କ'ଣ ସବୁ ରହିଛି, ଆନନ୍ଦ ଭଗବାନ କଥାକୁ ଯେଭଳି ଭାବରେ କୁହ, ଭଗବାନ କଥା ସେ ପଦ୍ୟ ଆକାରରେ କହିଲେ ଆନନ୍ଦମୟ, ଗଦ୍ୟ ଆକାରରେ କହିଲେ ଆନନ୍ଦମୟ, ଆଉ ବହୁତ ସାହିତ୍ୟିକ ଭାଷାରେ କହିଲେ ଆନନ୍ଦମୟ। ଏ କଥା ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ସେ କଥା କହୁଛନ୍ତି ନାରଦ ମୁନି। ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ, ରଚନା କରିସାରିଲା ପରେ ସେ କ'ଣ ସନ୍ତୋଷ ପାଇପାରୁନାହାନ୍ତି, ଶାନ୍ତି ପାଇପାରୁନାହାନ୍ତି। ତେଣୁ ନାରଦ ମୁନି ଏ କଥା କହିଥିଲେ, ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ କହିଛନ୍ତି, ତଦ ବାଗ ବିସର୍ଗୋ ଜନତାଗ ବିପ୍ଳବୋ ଯଶେନ୍ ପ୍ରତି ଶ୍ଳୋକ ଅବଧବତ୍ୟବି ନାମାନି ଅନନ୍ତସ୍ୟ ଦଶଙ୍କି ତାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ନାମାନି ଅନନ୍ତସ୍ୟ, ଅନନ୍ତଙ୍କର ନାମ ଏଭଳି ରହିଛି, ନାମାନି ଅନନ୍ତ ଦଶଙ୍କି ତାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ଯେଉଁଗୁଡ଼ାକ ଭଗବାନଙ୍କ ଲୀଳା ଯେଉଁ ରହିଛି, ଯେଉଁ ବହୁତ ସାହିତ୍ୟିକ ଅଛନ୍ତି, ବହୁତ କବି ରହିଛନ୍ତି, ବହୁତ କବି ସମ୍ମିଳନୀ ହେଉଛି, କେତେ କ'ଣ ତାଙ୍କୁ ସମ୍ମାନ ଦିଆଯାଉଛି, କେତେ କ'ଣ ପ୍ରଶଂସା ହେଉଛି, ସବୁ ହେଉଛି, କିନ୍ତୁ ସେଥିରେ ଭଗବାନଙ୍କର ଇଏ ନାହିଁ, ଭଗବାନଙ୍କର କ'ଣ ଭଗବାନଙ୍କର ଲୀଳା ଗୁଣ କିଛି ନାହିଁ। ସେଇଟା ହେଉଛି ତତ୍ ବାୟସନ ତୀର୍ଥନ କାକମାନଙ୍କର ତୀର୍ଥ ବୋଲି କୁହାଯାଇଛି। ବାୟସନ ତୀର୍ଥ ହେଉଛନ୍ତି ମାନସା ନ ଯତ୍ର ହଂସା ନିରମନ୍ତି ଶିକ୍ଷା, ହଂସ ପ୍ରକୃତିର ହଂସ ସ୍ୱଭାବର ବ୍ୟକ୍ତିମାନଙ୍କୁ ସେଇଟା ଭଲ ଲାଗିବ ନାହିଁ ସେ କଥା ସବୁ। କିନ୍ତୁ ଯେଉଁଠି ଭଗବାନଙ୍କର ଗୁଣଗାନ କରାଯାଉଛି, ତଦ୍ଭାଗ ବିଶ୍ୱର୍ଗ ଜନତାଗ ବିପ୍ଳବ, ଜନତାମାନଙ୍କ ମଧ୍ୟରେ, ମନୁଷ୍ୟମାନଙ୍କ ମଧ୍ୟରେ ଗୋଟେ ବିପ୍ଳବ ଆଣିଦିଏ ସିଏ। ଯେଭଳି ଭାବରେ ପ୍ରଭୁପାଦ ମହାରାଜ ବିପ୍ଳବ ସୃଷ୍ଟି କରିଥିଲେ 1966 ମସିହାରେ ବିପ୍ଳବ ହୋଇଥିଲା, ତଦ୍ଭାଗ ବିଶ୍ୱର ଜନତା ଯସ୍ମିନ୍ ପ୍ରତି ଶ୍ଳୋକ ଅବଧବତ୍ୟବି, ଯାହାର ପ୍ରତି ଶ୍ଳୋକ ଭୁଲ ଥାଉ କିଛି ଅସୁବିଧା ନାହିଁ, ଅବଧବତ୍ୟବି କିଛି ଭୁଲ ତ୍ରୁଟି ରହିଛି କିଛି ଅସୁବିଧା ନାହିଁ, ତାହାକୁ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ଯଦି ଜଣେ ଉନ୍ନତ ଭକ୍ତ ଅଛନ୍ତି ତାଙ୍କଠାରୁ ଶୁଣିବେ, ଯଦି ଉନ୍ନତ ଭକ୍ତ ନାହାନ୍ତି ସାର୍ ସେ ଗାନ କରିବେ, ଆଉ କେହି ଗାନ କହିବାକୁ ନାହିଁ କି କହିବାକୁ ନାହାନ୍ତି ତାହେଲେ ଗୁଣନ୍ତି, ଗୁଣ ହେଇକି ସେଇଟାକୁ ସ୍ମରଣ କରିବେ, ଶୁଣନ୍ତି ଗାଆନ୍ତି ଗୁଣନ୍ତି ସାଧବ। ସାଧୁ ପ୍ରକୃତିର ଲୋକ ଏଇଭଳି ଭାବରେ ତାଙ୍କର ଜୀବନ ଯାପନ କରନ୍ତି, ଭଗବାନ କଥା ଏଭଳି। ତାକୁ ସୁନ୍ଦର ଭାବରେ ବହୁତ ସୁନ୍ଦର କବି ସବୁ ରହିଛନ୍ତି, ବହୁତ ସୁନ୍ଦର ଭାବରେ କବିତା ଆକାରରେ ରଚନା କରୁଛନ୍ତି, ଶୁଣିଦେଲେ ଆନନ୍ଦ ଲାଗିବ, ଭଗବାନ ସେଇ ଲୀଳା ବର୍ଣ୍ଣନା କରିବେ। ତେଣୁ ଆଜି ଶୁଣିଲେ ଆମେ ଗୋଟେ ଗୀତ ବୋଲୁଥିଲେ, କେଡ଼େ ଛନ୍ଦ ଜାଣିଲେ ସହି, କେତେ କବିତା ଆକାର ରଖିକିରି ଏତେ ସୁନ୍ଦର ଲାଗୁଛି ସେଇଭଳି ଭାବରେ। ତେଣୁ 54 ଶ୍ଳୋକରେ କହୁଛନ୍ତି, ଶ୍ରୁତ୍ୱା ତଦ୍ ବିସ୍ମିତା ଗୋପା ଗୋପ୍ୟଶ୍ଚାତି ପ୍ରିୟା ଦୃତା ପ୍ରତ୍ୟାଗତ ବିଭୋତ୍ସୁକ୍ୟା ଦକ୍ଷ୍ୟନ୍ତ ତୁଷିତେ କ୍ଷଣ। ତେଣୁ ବ୍ରଜବାସୀମାନେ ଯେତେବେଳେ ଶ୍ରୁତ୍ୱା ତଦ୍ ବିସ୍ମିତା ଗୋପା, ଗୋପମାନେ ଗୋପୀମାନେ ଏମାନେ ଯେତେବେଳେ ଶୁଣିଲେ ଏଇଭଳି ଭାବରେ ଆଜିର ଲୀଳା ହେଇଥିଲା, ଆଜିର ନ୍ୟୁଜ୍ ହେଉଛି ଏଇଟା, ଆଜିର ନ୍ୟୁଜ୍ ତାଙ୍କର ଏଇଭଳି ଭାବରେ ନ୍ୟୁଜ୍ ରିଲେ ହେଉଥିଲା, ସନ୍ଧ୍ୟାବେଳେ ରିଲେ ହେଉଥିବ ନ୍ୟୁଜ୍, ଆଜିର ଲେଟେଷ୍ଟ ନ୍ୟୁଜ୍ ଏଇଟା, ଆଜି ଏଇଭଳି ଭାବରେ ହେଲା, ବକାକୁ ହତ୍ୟା କରାଗଲା। ଗୋପ୍ୟ ଅତି ପ୍ରିୟା ଦୃତା, ଗୋପମାନେ ତାଙ୍କୁ ଗୋପୀମାନେ ତାଙ୍କୁ ଅତି ପ୍ରିୟରେ ମହାନନ୍ଦରେ ସେ ଘଟଣାଟି ଶ୍ରବଣ କଲେ, ଭଗବାନଙ୍କ ଲୀଳାକୁ ଏଭଳି ଭାବରେ ପିଇ ପାନ କଲେ ସେମାନେ ଖାଲି ଶୁଣୁନଥିଲେ, ପାନ କରୁଥିଲେ ଭଗବାନଙ୍କ ଲୀଳା। ପ୍ରତ୍ୟାଗତ ବିମୋଚକ୍ୟା, ଏ ପାଟି ଭିତରେ ପଶିଯାଏ ଯଦି ଗୀତ ଭଲା ହେଉଛି, ପାଟି ଭିତରେ ପଶିଗଲେ ସେତେବେଳେ ତାଙ୍କର ହାହାକାର କରିଗଲେ ସେମାନେ ମଧ୍ୟ ଶୁଣିକିରି ଗୀତ ମଧ୍ୟ ସେଇଭଳି ଭାବରେ ବର୍ଣ୍ଣନା କରାଯାଉଛି। ଶୁଣିଥିଲା ମାନେ ମଧ୍ୟ ସେମାନେ ବିଚଳିତ ହୋଇଯାଉଛନ୍ତି, ବିକଳ ହୋଇଯାଉଛନ୍ତି। ତେଣୁ ପ୍ରତ୍ୟାଗତ, ପୁଣି ଯେତେବେଳେ ସେ କହିଲେ, ସେ ପାଟିରୁ ବାହାର କରିଦେଲେ, ହଁ ସେତେବେଳେ ବହୁତ ଆନନ୍ଦ ଆସିଗଲା, ଆଉ ପୁତ୍ର ପିଲା ରକ୍ଷା ହୋଇଗଲା। ପ୍ରତ୍ୟାଗତ ନିବ ଉତ୍ସୁକା ଦୈକ୍ଷନ୍ତ, ଉତ୍ସୁକ ସହିତ ଦେଖୁଛନ୍ତି ତାଙ୍କୁ, କୃଷ୍ଣଙ୍କୁ ଦେଖୁଛନ୍ତି, କୃଷ୍ଣ ସେଇଠି ରହିଛନ୍ତି, ତାଙ୍କ ଲୀଳା ଚାଲିଛି, ତାଙ୍କ କଥା ସ୍ମରଣ କରିଛି, ଭଗବାନ ମଧ୍ୟ ତାଙ୍କ କଥା ଶୁଣୁଛନ୍ତି। ଭଗବାନଙ୍କ ଲୀଳା ଏଭଳି, ତାଙ୍କ ନିଜେ ସିଏ ମଧ୍ୟ ତାଙ୍କ କଥା ଦ୍ୱାରା ଆକର୍ଷିତ ହୁଅନ୍ତି। ସ୍ୱଂସ ଏ ଯେଉଁ ରହିଛି ସୁକୁଟି ଅଛନ୍ତି, ଜନ୍ମର୍ତ୍ତ ଲୀଳୋପୈକଂ ସ୍ୱ ଯୋଗଂ ମାୟା ବଳଂ ଦର୍ଶିତା ଗୁରୁତ୍ୱ ବିସ୍ମାପନ ସ୍ୱଶ୍ୟ ସବଗର୍ଦ୍ଧେ ଅରଂ ପଦଂ ଭୂଷଣ ଭୂଷଣାଙ୍ଗମ। ଭଗବାନଙ୍କ ଲୀଳା ଏଭଳି, ସିଏ ମଧ୍ୟ ନିଜେ ମଧ୍ୟ ବିସ୍ମିତ ହୋଇଯାଆନ୍ତି, ସେ ଲୀଳା ଶୁଣିଛନ୍ତି ସିଏ ମଧ୍ୟ ବିସ୍ମିତ ହୋଇଯାଆନ୍ତି। ଏ ଭଗବାନଙ୍କର ଅଦ୍ଭୁତ ଲୀଳା, ଭଗବାନ ନିଜେ ମଧ୍ୟ ତାଙ୍କ ଲୀଳା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ସେଇଥିପାଇଁ ଯେତେବେଳେ ରୋହିଣୀ ମା କହୁଥିଲେ ଭଗବାନଙ୍କୁ ବୃନ୍ଦାବନ ବୃନ୍ଦାବନ ଲୀଳା, ଭଗବାନ ଆସି ଶୁଣୁଥିଲେ, କୃଷ୍ଣ ବଳରାମ ସୁଭଦ୍ରା ଶୁଣୁଥିଲେ ଦ୍ୱାରକାରେ, ସେ ଲୀଳାଟି ରହିଛି। ସେ ଲୀଳାକୁ ଶୁଣୁଥିଲେ, ସେ ଶୁଣିକିରି ଏଇଭଳି ଭାବରେ ଜଗନ୍ନାଥ ବଳଦେବ ସୁଭଦ୍ରା ହୋଇଗଲେ, କୃଷ୍ଣ ବଳରାମ ସୁଭଦ୍ରା ଯେଉଁ ଥିଲେ ସେ ଜଗନ୍ନାଥ ବଳଦେବ ସୁଭଦ୍ରା ହୋଇଗଲେ ତାଙ୍କ କଥା ଶୁଣିକିରି, ତାଙ୍କ କଥା ସେ ନିଜେ ମଧ୍ୟ ଆକର୍ଷିତ ହୋଇଯାଆନ୍ତି ତାଙ୍କ କଥାରେ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ସେମାନେ ଲାଗୁଛନ୍ତି ପ୍ରତ୍ୟାଗତମ ଆବଶ୍ୟକୀୟ ଐକ୍ଷତ, ତାଙ୍କୁ ଦେଖୁଛନ୍ତି କୃଷ୍ଣ ଦେଖୁଛନ୍ତି, କିଛି କେଉଁଠି ଖଣ୍ଡିଆ ଫଣ୍ଡିଆ ହେଇନି ତ, କିଛି ହେଉନି ତ, ଦେଖୁଛନ୍ତି ଐକ୍ଷତ ପାଟି ଭିତରେ ପଳାଇ ଯାଇଥିଲା, ଏଭଳି ଭାବରେ ଭରଣା କରାଯାଉଛି, ଗୀତ ବୋଲାଯାଉଛି, ଯେମିତି ସତସତ ସେଠି ହେଉଛି, ଘଟଣା ଘଟୁଛି। ଭଗବାନ ଲୀଳାଟା ହେଉଛି ନିତ୍ୟ, ସବୁବେଳେ ସେ ନିତ୍ୟ ଲୀଳା ଚାଲିଛି। ବର୍ତ୍ତମାନ ତ କେଉଁଠି ଭଗବାନ ବକକୁ ବଧ କରୁଥିବେ ଲୀଳା, ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଥିଲେ ସେତେବେଳେ ସେ ଲୀଳା ହେଉନଥିଲା, ଲୀଳା ସରିଯାଇଥିଲା, କିନ୍ତୁ ସେତେବେଳେ ପରୀକ୍ଷିତ ମହାରାଜ ଶୁଣୁଥିଲେ ତେଣୁ ଲାଗୁଥିଲା ଭଗବାନ ସେଇଠି ଲୀଳାଟି କରୁଛନ୍ତି, ସେ ଲୀଳା କରୁଛନ୍ତି। ଏହି ଭଗବାନଙ୍କ ଯେ ନିତ୍ୟ ଲୀଳା, ତାକୁ ଯିଏ ଯେଉଁଭଳି ଭାବରେ ପାଇଛନ୍ତି, ଶକ୍ତି ପ୍ରାପ୍ତ ହୋଇଛନ୍ତି, କୃପା ପ୍ରାପ୍ତ ହୋଇଛନ୍ତି, ସେ ଯେତେବେଳେ ବର୍ଣ୍ଣନା କରିବେ ଯେମିତି ତାଙ୍କ ସାମ୍ନାରେ ସେ ଲୀଳା ଘଟିଯାଉଛି, ନିତ୍ୟ ଲୀଳା ଭଗବାନଙ୍କର। ଆଉ ଭଗବାନଙ୍କର ସାଙ୍ଗ ବାଳକମାନେ ଯେତେବେଳେ କହୁଛନ୍ତି, ସେମାନଙ୍କର ଛୋଟିଆ ଲୋକ, ଛୋଟିଆ ପିଲା, ଭଗବାନଙ୍କର ସେମାନେ ଏଇ ଯେଉଁ ଶୁଣୁଛନ୍ତି, ସେମାନେ ମଧ୍ୟ ସେ ଭଗବାନଙ୍କ ନିଜ ଜନ, ସବୁ ଆନନ୍ଦ ଚିନ୍ମୟ ରସ, ଏ ଭୌତିକ ବସ୍ତୁର ବସ୍ତୁ ନୁହଁ, ସେ କିଛି ନୁହଁ ସେସବୁ। ତେଣୁ ପ୍ରତ୍ୟାଗତ ବିଭୌଚକ ଐକ୍ଷତମ ତୃଷିତେ କ୍ଷଣା, ତୃଷିତେ କ୍ଷଣା ଇ କ୍ଷଣା ଯେଉଁ ଦେଖୁଛନ୍ତି, ଯେମିତି ସେ ପାନ କରିଯାଉଛନ୍ତି, ସେ ରୂପକୁ ପାନ କରିଯାଉଛନ୍ତି, ତୃଷା ଯେମିତି ତୃଷା ଆମକୁ ଶୋଷ ହେଲେ ପାନ କରୁଛେ, ପାଣି ପିଉଛେ, ସେହିଭଳି ଭାବରେ ତୃଷିତେ କ୍ଷଣମ ଯେମିତି ଦେଖୁଛନ୍ତି, ଦେଖିକିରି ମଧ୍ୟ ସେ ତୃଷା ମାନେ କ'ଣ ତୃପ୍ତ ହୋଇପାରୁନାହାନ୍ତି। ଭଗବାନଙ୍କର ରୂପ ଏଭଳି ରହିଛି, ଆମେ ଶୁଣିକିରି ଜଣେ ତୃପ୍ତ ହୋଇପାରୁନାହିଁ, ଆଉ ଯେ ଦେଖିବ ତାଙ୍କ କଥା କ'ଣ କହିବା। ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ 19 ଶ୍ଳୋକରେ କୁହାଯାଇଛି, ଆମେ ଏଇଟା ବହୁତ କହିଲେଣି, ଭୟନ୍ତୁନ ବିତୃପ୍ୟାଣ। ଭଗବାନଙ୍କ ଲୀଳା ଏଭଳି, ଯେତେ ଶୁଣିଲେ ମଧ୍ୟ ସେ ତୃପ୍ତି ହୋଇପାରନ୍ତି ନାହିଁ। ଏଇଭଳି ଭାବରେ ଲୀଳା ସବୁ ନ୍ୟୁଜ୍, ଲେଟେଷ୍ଟ ନ୍ୟୁଜ୍ ହେଉଛି ଏଇଭଳି ଭାବରେ। ଆମର ଯେମିତି ଅଛନ୍ତି ସବୁ, କେମିତି କ'ଣ ନ୍ୟୁଜ୍ରେ ସକାଳୁ ଉଠିଲେ ନ୍ୟୁଜ୍ ପେପର୍ ଦେଖିବେ, ସକାଳୁ ଉଠିଲେ ଯଦି ନ୍ୟୁଜ୍ ପେପର୍ ନ ଦେଖିଲେ ସେ ବଞ୍ଚିପାରିବେ ନାହିଁ। ସକାଳୁ ଉଠିଲେ ଚାହାଟା ପକେଇକିରି ନ୍ୟୁଜ୍ ପେପର୍ଟା ଦେଖିବେ, ସେଇଭଳି ଭାବରେ ବଜବାସୀମାନେ ଅପେକ୍ଷା କରିଥିବେ କ'ଣ ନ୍ୟୁଜ୍ ହେଲା ଆଜି, ଆଜିର ସନ୍ଧ୍ୟାବେଳ ନ୍ୟୁଜ୍ କ'ଣ, ଲେଟେଷ୍ଟ ନ୍ୟୁଜ୍, ବନର ନ୍ୟୁଜ୍ କ'ଣ, ବୃନ୍ଦାବନର ନ୍ୟୁଜ୍ କ'ଣ। ବଜବାସୀମାନେ ସବୁ ଆସିବେ, ବାଳକମାନେ ଆସିବେ, ଖାଦ୍ୟ ଗ୍ରହଣ କରିସାରିକି ସେ ଆସି ପହଞ୍ଚିଯିବେ ଗୋଟେ ଯେଉଁଠି ତାଙ୍କର ରହିଛି ମଣ୍ଡପ ଇତ୍ୟାଦି ରହିଛି, ସେ ସବୁ ସ୍ଥାନମାନଙ୍କରେ ବସିକିରି ଆଲୋଚନା ଚାଲିଥିବ, ରାତି ପାଇଯିବ, ନୁହଁ ଏତିକି ସମୟ ଘଟେ କହିବା ଘଣ୍ଟା ବାଜିଯିବ, ବନ୍ଦ ହୋଇଯିବ କଥା, ନା ଚାଲିଥିବ କଥା, ସେ କଥାରେ କେବେ ତୃପ୍ତି ହୋଇପାରିବେ ନାହିଁ କେହି ହେଲେ। ତୃଷିତେ କ୍ଷଣମ ଦେଖୁଛନ୍ତି,
ଯେମିତି ସେ ପାନ କରୁଛନ୍ତି ତୃଷା, ଜଣକୁ ଇଚ୍ଛା ନଥିବ, ଶୋଷ ନଥିବ, ସେ ପାଣି ପିଇ ପାରିବ ନାହିଁ, ବହୁତ ଶୋଷ ହେଉଥିବ, ପାଣି ନଥିବ, ବହୁତ ଶୋଷ ହେଉଥିବ, ଆଉ ଯଦି ଟିକିଏ ପାଣି ମିଳିଗଲା ତାହେଲେ କ'ଣ କହିବ ତା'ର, ସେଇଭଳି ଭାବରେ ଏଇଟାକୁ ଇକୋନୋମିକ୍ସରେ କୁହାଯାଏ କଞ୍ଜୁମର ସରପ୍ଲସ୍, କଞ୍ଜୁମର ସରପ୍ଲସ୍। ଆମର ଏଠି ରଘୁନନ୍ଦନ ଧାମରେ ଆମ ପାଖରେ ପଇସା ଥିଲେ ମଧ୍ୟ ଆମେ ଚାହିଁଲେ ଆମର ଗୋଟେ ଦରକାର ସର୍ପ, ସର୍ପ କିଣିପାରିବା ନାହିଁ, ସର୍ପ ଯଦି ପ୍ରଧାନ ଦରକାର ସର୍ପ କିଣିପାରିବା ନାହିଁ, କିଏ ଜଣେ ଦେଲେ ଯାଇକି ଆଣିବା ନହେଲେ ନାହିଁ। ଏଇଭଳି ଭାବରେ ସରପ୍ଲସ୍ ଯଦି ଅଧିକା ଟଙ୍କା ଦେବାକୁ ପଡ଼ିବ ମଧ୍ୟ ଦେଇକିରି ଜଣେ କିଣିଦେବ, ଏଇଟାକୁ ଇକୋନୋମିକ୍ସରେ କୁହନ୍ତି କଞ୍ଜୁମର ସରପ୍ଲସ୍। ସେଇଭଳି ଭାବରେ ଏଠି ତାଙ୍କର ଈକ୍ଷଣ ଦର୍ଶନ କରୁଛନ୍ତି, ଦର୍ଶନ ମାଧ୍ୟମରେ ପାନ କରୁଛନ୍ତି, ଚକ୍ଷୁ ମାଧ୍ୟମରେ ସେ ପାନ କରୁଛନ୍ତି ଭଗବାନ ରୂପକୁ ତୃଷିତେ କ୍ଷଣ। ତେଣୁ ସେମାନେ କହୁଛନ୍ତି ଏଇଭଳି ଭାବରେ ଶୁଣିକିରି, ଲୀଳାକୁ ଶୁଣିକିରି ସେମାନେ ତାଙ୍କର ମନ୍ତବ୍ୟ ଦେଉଛନ୍ତି, ଅହୋ ବତାସ୍ୟ ବାଳସ୍ୟ ବହବୋ ମୃତ୍ୟୁବୋ ଭବନ୍ ଅପ୍ୟାସିତ୍ ବିପ୍ରିୟଂ ତେଷାଂ କୃତଂ ପୂର୍ବଂ ଯତୋ ଭୟମ୍। ସେମାନେ ଗୋକୁଳ ତ୍ୟାଗ କରିଦେଇଥିଲେ କାରଣ ଏଇ ବିଭିନ୍ନ ପ୍ରକାର ସବୁ ଉପଦ୍ରବ ହେଲା ବୋଲି, କିନ୍ତୁ ଏଠି ମଧ୍ୟ ଆସିକି ସେଇ ଉପଦ୍ରବ ଚାଲିଛି, ବତ୍ସାସୁରକୁ ମଧ୍ୟ କଲେ, ବର୍ତ୍ତମାନ ବକାସୁର ପୁଣି ଆସିଗଲାଣି, ଭବିଷ୍ୟତରେ ମୋତେ କ'ଣ ହେବ କହିହେବ ନାହିଁ, ଏ କଥା ମୋତେ ରହୁଛି ତାଙ୍କର ଚିନ୍ତା। ହଉ ଏଇଭଳି ଭାବରେ ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି ସେମାନେ, ବତ ଅଶ୍ୟ ବାଳସ୍ୟ, ନିଶ୍ଚିନ୍ତ ଭାବରେ ଏଇ ଯେଉଁ ବାଳକ ଅଶ୍ୟ ବାଳସ୍ୟ ଭବ ମୃତ୍ୟୁବ ଭବନ, ଅନେକ ସମୟରେ ତାଙ୍କର ମୃତ୍ୟୁ ଆସିଯାଇଥିଲା, ତେଣୁ ମୃତ୍ୟୁ ଆସି ଭବ କହିଲେ ମନେ ପଡ଼ିଯାଉଛି ତାଙ୍କର ଛଅ ଦିନର କଥା, ଏ ଯେଉଁ ରହିଛି ପୁତନାର କଥା ମନେ ପଡ଼ିଯାଉଛି, ଯେମିତି ଆଜି ଗତକାଲିର ଘଟଣା ଭଳି ଲାଗୁଛି ତାଙ୍କୁ, ପୁତନା ଭବ ମୃତ୍ୟୁବ ଭବନ, ଏ ବହୁତ ଥର ସେ ତାଙ୍କ ମୃତ୍ୟୁ ମୁଖରେ ପଡ଼ିଯାଇଛନ୍ତି। କିନ୍ତୁ ଅପି ଆସିତ୍ ବିପ୍ରିୟନ୍ତେ ସାଂ, ଯିଏ ଆସିଥିଲେ ତାଙ୍କୁ ମୃତ୍ୟୁ ମୃତ୍ୟୁ ପ୍ରଦାନ କରିବା ପାଇଁ, ତାଙ୍କରି ବିପ୍ରିୟ ହେଲା, ତାଙ୍କରି ମୃତ୍ୟୁ ହେଲା, କୃତନ ପୂର୍ବଂ ଯତୋ ଭୟମ୍, ପୂର୍ବରୁ ସେ କିଛି ପାପ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ କି ଆଜି ସେମାନେ ମୃତ୍ୟୁବରଣ କଲେ, ଆକୁ ଯେଉଁ ମାରିବା ପାଇଁ ଆସିଥିଲେ, ଆମର ପୁତ୍ରକୁ ମାରିବା ପାଇଁ ଆସିଥିଲେ, ପୂର୍ବଜନ୍ମର ପାପକର୍ମ ଫଳ ଅନୁସାରେ ସେମାନେ ମୃତ୍ୟୁବରଣ କଲେ, ଏଇଭଳି ଭାବରେ ସେମାନେ ଭାବୁଛନ୍ତି। ସେ ଭାବୁନାହାନ୍ତି ଭଗବାନ ବୋଲି, ବୃନ୍ଦାବନରେ କେହି ଭଗବାନ କୃଷ୍ଣକୁ ଭଗବାନ ବୋଲି ଭାବନ୍ତି ନାହିଁ, ଏଇଭଳି ଭାବରେ ସେମାନେ ଭାବୁଛନ୍ତି। ଆହୁରି ଦୁଇ ତିନି ଶ୍ଳୋକ ଅଛି, ପାଠ କରିଦେବା, ସାରିଦେବା ଆଜି। ଅଥାପ୍ୟ ବିଭବନ୍ତେନ ନୈବତେ ଘୋର ଦର୍ଶନ ଜିଘାଶୈ ନମାସାଧ୍ୟ ନଶ୍ୟନ୍ତ୍ୟଗ୍ନୌ ପତଙ୍ଗବତ୍। ଅଥ ଅପି ଅଭିଭବନ୍ତିଏନ, ଏମାନେ ଯେଉଁ ଆସିଥିଲେ ତାଙ୍କୁ ହତ୍ୟା କରିବା ପାଇଁ, ସେମାନେ ନିଜେ ନୈବତେ ଘୋର ଦର୍ଶନ, ଏମାନେ ସବୁ ଯେଉଁ ଆସିଥିଲେ ତାଙ୍କର କୃଷ୍ଣଙ୍କର କିଛି ବିପଦ ହେଲାନି, ଏମାନେ କିନ୍ତୁ ମୃତ୍ୟୁବରଣ କଲେ, ଜିଘାଶୈ ଏନମ୍ ଆସାଧ୍ୟ, ଏମାନେ ଆସିଥିଲେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ସେମାନେ ନିଜେ ମୃତ୍ୟୁବରଣ କଲେ, କିଭଳି ଭାବରେ ନଶନ୍ତି ଅଗ୍ନୌ ପତଙ୍ଗବତ୍, ଯେମିତି ପତଙ୍ଗ ଯେଉଁ ଅଗ୍ନି ଅଗ୍ନି ଶିଖାରେ ପତଙ୍ଗମାନେ ଆସି ଝାସ ଦିଅନ୍ତି, ସେଇଭଳି ଭାବରେ ସେମାନେ ମୃତ୍ୟୁବରଣ କରୁଛନ୍ତି। ଏ ଯେଉଁ କୃଷ୍ଣଙ୍କୁ ସେ କହୁଛନ୍ତି ଅଗ୍ନି ଭଳି, କିନ୍ତୁ ତା ଅର୍ଥ ନୁହଁ ଯେ ସେ ଭଗବାନ ବୋଲି, ସେ ଚିନ୍ତା କରୁନାହାନ୍ତି, ସେ ଗୋଟେ ଉଦାହରଣ ଦେଇଦେଲେ, ସେ ସବୁ ଭାବୁଛନ୍ତି ନାରାୟଣଙ୍କ କୃପାରୁ ହେଉଛି, ଏ କୃଷ୍ଣର ଯେ ନାରାୟଣଙ୍କର ଠାରୁ ବଡ଼ ସେ କଥା ସେ ଜାଣିପାରୁନାହାନ୍ତି, ଏ ନାରାୟଣଙ୍କ ଠାରୁ ଆହୁରି ବଡ଼ ସେ କଥା ସେ ଜାଣିପାରୁନାହାନ୍ତି। ଅହୋ ବ୍ରହ୍ମ ବିଦାଂ ବାଚୋ ନା ସତ୍ୟା ସନ୍ତି କରିଛି ଗର୍ଗୋ ଯଦାହ ଭଗବାନ ଅନୁଭାବି ତଥିବ ତତ୍। ନନ୍ଦ ମହାରାଜଙ୍କର ସ୍ମରଣ ହେଉଛି, ଗର୍ଗାଚାର୍ଯ୍ୟ ଯେଉଁ କହିଥିଲେ ନାରାୟଣ ସମ ଗୁଣେଇ, ଏ ନାରାୟଣଙ୍କ ଭଳି ଗୁଣ ରହିଛି ତାଙ୍କର, ତେଣୁ ଅହୋ ବ୍ରହ୍ମବିଦାଂ ବାଚୋ, ଯେଉଁମାନେ ବେଦ ଜାଣନ୍ତି, ବ୍ରହ୍ମବିଦା ବେଦ ଯେଉଁମାନେ ଜାଣନ୍ତି, ଶାସ୍ତ୍ର ଯେଉଁମାନେ ଜାଣନ୍ତି ସେମାନେ ବ୍ରହ୍ମବିଦା ବୋଲି କୁହାଯାଏ, ତାଙ୍କର ବଚନ ନ ଅସତ୍ୟ ସନ୍ତି କରିଛି, ତାଙ୍କର ବଚନ କେବେ ଅସତ୍ୟ ହୁଏ ନାହିଁ, କାରଣ ସେମାନେ ସତ୍ୟ ଶାସ୍ତ୍ରକୁ ଜାଣନ୍ତି, ଶାସ୍ତ୍ର ଅନୁସାରେ କଥା କହିବେ, ନିଜ ମନ ଇଚ୍ଛା କଥା କହିଲେ ସେ ଭୁଲ ଭାଲ ବାହାରିବ, ଶାସ୍ତ୍ର ଅନୁସାରେ କଥା କହିଲେ ସେଥିରେ ତ୍ରୁଟି ନାହିଁ। ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୋନା ପାଠ ଏ ଚାରୋଟି ହେଉଛି ଦୋଷ, ରହୁଛି ବଦ୍ଧ ଜୀବର, କିନ୍ତୁ ଜଣେ ଯେତେବେଳେ ଶାସ୍ତ୍ର ଅନୁସାରେ କଥା କହିବ ସାଥିରେ ଆଉ ଦୋଷ ରହିବ ନାହିଁ, ତ୍ରୁଟି ରହିବ ନାହିଁ, ଇଏ ହେଉଛି କ'ଣ ମୁକ୍ତ ଜୀବ। ବଦ୍ଧ ଜୀବ ଭିତରେ ତଫାତ୍ ହେଉଛି ଏଇଟା। ବୈଦିକ ଗ୍ରନ୍ଥ ଅନ୍ୟାନ୍ୟ ଶାସ୍ତ୍ର ଭିତରେ ଅନ୍ୟାନ୍ୟ ବହି ଭିତରେ ବା ଗ୍ରନ୍ଥ ଭିତରେ ତଫାତ୍ ହେଉଛି ଏଇଟା। ଅନ୍ୟାନ୍ୟ ଗ୍ରନ୍ଥରେ ସବୁ ଭୁଲ ଭାଲ ରହିଛି, କିନ୍ତୁ ବୈଦିକ ଗ୍ରନ୍ଥରେ ତ୍ରୁଟି ନାହିଁ କିଛି। ତେଣୁ ଗର୍ଗ ଯଦା ହ ଭଗବାନ, ଭଗବାନ ସେ ଗର୍ଗ ଯଦା ଆହ ଯାହା କହିଥିଲେ ଅନୁଭାବି ତଥୈବ ତତ୍, ସେଇଭଳି ଭାବେ ସବୁ ଘଟଣା ହେଉଛି। ସମସ୍ତେ ମୃତ୍ୟୁବରଣ କରୁଛନ୍ତି ଆମର କୃଷ୍ଣଙ୍କ ପାଖରୁ। ତେଣୁ ଇତି ନନ୍ଦାଦୟ ଗୋପାହା କୃଷ୍ଣ ରାମ କଥା ମୁଦା କୁର୍ବନ୍ତୁ ରମମାଣାସ ନାବିନ୍ଦନ ଭବବେଦନା। ମୁଁ ଏଇ କଥାଟି କହିଥିଲି ସେଦିନ। ଏଇଭଳି ଭାବରେ ନନ୍ଦ ମହାରାଜ ସୁଧା ଦଶଦା ତାଙ୍କର ଲେଡ଼ିଜ୍ମାନଙ୍କ ସହିତ ତାଙ୍କର ଲେଡ଼ିଜ୍ ସର୍କଲ୍ରେ ତାଙ୍କର ଚାଲିଛି ନ୍ୟୁଜ୍, ବା ଛୋଟ ପିଲା କିଏ ଯାଇକି ସେଠି କହୁଥିବ କଥା, ଆଉ ପୁରୁଷ ଲୋକମାନଙ୍କର ଅଲଗା ଗ୍ରୁପ୍ ରହିଛି, ସବୁ ଆଲୋଚନା ଚାଲିଛି, କଥା ଚାଲିଛି। ଏଇଭଳି ଭାବରେ ସଭା ବିତି ଯାଉଛି, ରାତି ପାଇ ଅଧ ହେଇଗଲାଣି, କିଛି ଚିନ୍ତା ନାହିଁ, କଥା ଚାଲିଛି। ଏଭଳି ଭଗବାନଙ୍କ ଲୀଳା। ଇତି ନନ୍ଦାଦୟ ଗୋପାହା ଗୋପମାନେ କୃଷ୍ଣ ରାମ କଥା ମୁଦା, କୃଷ୍ଣଙ୍କର ରାମଙ୍କର କଥାକୁ ଶୁଣିକରି ଆନନ୍ଦିତ ହେଉଛନ୍ତି। ଏବଂ କୁର୍ବତୋ ରମ ମାଣାସ, ଏବଂ ସେମାନେ ସେଇଥିରେ ଆନନ୍ଦିତ ହେଇକିରି ସେଇଠି ରତ ରହିକିରି କଥା ଚାଲିଛି। ନା ବିନ୍ଦନ ଭବେ ବେଦନା, ଆଉ ଶରୀରରେ କ'ଣ ଟିକେ ରୋଗ ହେଇଗଲା ବା କ'ଣ ହେଲା ବା କ'ଣ ହେଲା ଭବ ବେଦନା, ଅସୁବିଧା ହେଲା ଏଇସବୁ ଅସୁବିଧା ଏସବୁ ଭବ ବେଦନା, କିଛି ଚିନ୍ତା କରିପାରନ୍ତି ନାହିଁ ସେମାନେ ଭବ ବେଦନାକୁ ବୁଝିପାରନ୍ତି ନାହିଁ। ଏଇ ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଆରେ ତୁମ ବୟସ ଚାଲିଗଲା, ବୁଢ଼ା ହେଇଗଲ, ଏଇଭଳି ଭାବରେ ପୁତ୍ର ଛୁଆ ଭିତରେ କଥା ହେଇକି ତୁମ ସମୟ ଚାଲିଯାଉଛି, ଏ ଜ୍ଞାନ ଚିନ୍ତନ କର, ଏଇଟାକୁ କହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର। ସେମାନେ ଜାଣନ୍ତି ନାହିଁ ଏ ଜ୍ଞାନ ଚିନ୍ତନରୁ ଆହୁରି ବଡ଼ କଥା ଇଏ, ଏ ଗୋଟେ ଶ୍ଳୋକ ଅଛି ବ୍ରହ୍ମା କହିଛନ୍ତି। ତେଣୁ ନା ବିନ୍ଦନ ଭବ ବେଦନା, ଆଉ ଭବ ବେଦନା କେଉଁଠି ସେ ବୁଝିବେ, ଭଗବାନ କଥାରେ ଆନନ୍ଦରେ ସବୁ ମଗ୍ନ ହେଇଯାଉଛନ୍ତି, କେତେବେଳେ କ'ଣ ଶରୀରରେ କ'ଣ ଗୋଟେ ରୋଗ ହେଇଗଲା କ'ଣ ହେଲା କ'ଣ ନାହିଁ ସେସବୁ ଜାଣିପାରନ୍ତି ନାହିଁ। ଭବ ବେଦନା କେତେ ପ୍ରକାର ବେଦନା ରହିଛି, ଭବ ଭବ ସାଗର ଭବ ଦୁଃଖ କେତେ ପ୍ରକାର ଦୁଃଖ ରହିଛି, ସେମାନେ କିଛି ବୁଝିପାରନ୍ତି ନାହିଁ, ଭଗବାନ କଥାରେ ତ ମଗ୍ନ ହେଇକି ରହୁଛନ୍ତି ଆଉ କ'ଣ, ଏଇଭଳି ଭାବରେ ଚାଲିଛି ଆଉ। ତେଣୁ ଏବଂ ବିହାରୈ କୌମାରୈ କୌମାରଂ ଜହତୁର୍ବ୍ରଜେ ନୀଳାୟନୀ ସେତୁବନ୍ଧୈ ମର୍କଟୋତ୍ପଳାନାଦିବି ଏବଂ ବିହାର, ଏଇଭଳି ଭାବରେ କେତେ କଥା କହିବେ, ଗୋଟିଏ ଗୋଟିଏ ଦିନର କଥା କହିଲେ ଗୋଟିଏ ଗୋଟିଏ ଦିନ ଲାଗିବ, ଆଉ ସିଏ ତ ଏଇଭଳି ଭାବରେ ଅନେକ ବର୍ଷ ହେଇଗଲାଣି, 3 ବର୍ଷ ଉପରେ ହେଇଗଲାଣି ଏଇସବୁ କୁମାର ଲୀଳା, 5 ବର୍ଷ ପର୍ଯ୍ୟନ୍ତ ଲୀଳା ସବୁ ରହିଛି, ଅନେକ ଲୀଳା ରହିଛି, କେତେ ବର୍ଣ୍ଣନା କରିବେ ସୁଖଦେବ ଗୋସ୍ୱାମୀ। ମାତ୍ର 7 ଦିନ ଆୟୁଷ ଥିଲା, ତା ଦେହରେ 4 ଦିନ ପଳେଇଗଲାଣି, ଆଉ 3 ଦିନ ଅଛି, 3 ଦିନରେ ସାରିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ କହିବ ଏବଂ ଏଇଭଳି ଭାବରେ ଅନେକ ଲୀଳା ସବୁ ରହିଛି, କେତୋଟି ଲୀଳା ଆମେ ଶୁଣୁଛେ, ଅନେକ ଲୀଳା ରହିଛି ବିଭିନ୍ନ ଅନ୍ୟ ଶାସ୍ତ୍ରମାନଙ୍କରେ ହରିବଂଶ, ତାପରେ ସବୁ ଗୋପାଳ ଚମ୍ପୁ ଗର୍ଗ ସଂଗୀତା ଅନ୍ୟାନ୍ୟ ପୁରାଣ ମାନଙ୍କରେ ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯାଇଛି, ଯେତିକି ଶାସ୍ତ୍ରରେ ବର୍ଣ୍ଣନା କରାଯାଇ ନାହିଁ, ଲୋକ ମୁଖରେ ମଧ୍ୟ ବହୁତ ଘଟଣା ସବୁ ରହିଛି, ବହୁତ କଥା ରହିଛି, ଭଗବାନ ଅନେକ ଲୀଳା ରହିଛି, ଅନେକ ଲୀଳା ବ୍ରଜଭାଷାରେ ବହୁତ ରହିଛି, ସୁରଦାସ ଆଉ ସବୁ ଏଇଭଳି ଭାବରେ ଅନେକ କବି ଭଗବାନଙ୍କ ଲୀଳାକୁ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି, ସେ ଶେଷ ହେବ ନାହିଁ, ଅନନ୍ତ ଲୀଳା ଭଗବାନଙ୍କୁ ରହିଛି। ତେଣୁ ଏଇଭଳି ଭାବରେ କହିଦେଲେ, ଏଇଭଳି ଭାବରେ କହିଦେଲେ ମାନେ ସବୁ କଲି ହେଇଗଲା, ଇନକ୍ଲୁଡ଼େଡ଼୍ ହେଇଗଲା ଏଇଭଳି ଭାବରେ, ଆଉ କେତେ କହିବେ ସମୟ କାହିଁ, ସମୟ ଥିଲେ ସିନା କହିବେ। ତେଣୁ ଏବଂ ବିହାରୈ କୁମାରୈ ଭଗବାନ ଏଇଭଳି ଭାବରେ ତାଙ୍କର କୁମାର ଲୀଳାକୁ ବିହାରରେ ଆନନ୍ଦରେ କଟେଇଦେଲେ, 5 ବର୍ଷର ବୟସର କଥା, ଆଉ ଗୋଟେ ଲୀଳା କହିବେ ପରେ। କୌମାରଂ ଯେହେତୁ ବ୍ରଜେ, ବ୍ରଜରେ ଏଇଭଳି ଭାବରେ ତାଙ୍କର କୁମାର ବୟସ ସରିଗଲା 5 ବର୍ଷ, 5 ବର୍ଷ କାଳ ଲୀଳା କଲେ, ତେଣୁ ନୀଳାୟନୀ, ନୀଳାୟନୀ କହିଲେ ନୀଳାୟନୀ ଅର୍ଥ ହେଉଛି କ'ଣ ନା ଲୁଚକାଳି ଖେଳ, ଲୁଚକାଳି ଖେଳୁଥିଲେ ନୀଳାୟନୀ, କହୁଥିଲେ ନା ସେ ଯେଉଁ ଥିଲେ ଗୋକୁଳରେ, ଗୋକୁଳରେ ଲୁଚକାଳି ଖେଳୁଥିଲେ, କେଉଁଠି ଲୁଚିଛନ୍ତି ତାକୁ ମୋତେ ଛୁଅଁ କହିକି କହିଲେ ସେ ଯେଉଁ ଗଲାବେଳେ ସେ ପଳେଇ ଯାଏ ଗୋଟେ ଜାଗାକୁ, ସେଇ ଯେଉଁ ଅର୍ଜୁନ ବୃକ୍ଷ ରହିଛି ତାହା ପଛପଟେ ଭଗବାନ ବହୁତ ଥର ଲୁଚକାଳି ଖେଳିଛନ୍ତି ସବୁ, ନୀଳା ଆୟ ନେଇ ରୁଚିକାଳୀ ଆମମାନେ ମଧ୍ୟ ସବୁ ପିଲାଦିନେ ସବୁ ଖେଳୁଥିବା ଏ କ'ଣ ଗୌରବନ ପ୍ରଭୁ ପିଲାଦିନେ ଆପଣ ଖେଳୁଥିଲେ ଏଇଭଳି ଭାବେ ନୀଳା ଆୟ ନେଇ ସେତୁ ବନ୍ଧେଇ କେତେବେଳେ ଛୋଟ ଛୋଟ ଯେଉଁ ବର୍ଷା ଦିନରେ ସବୁ ଛୋଟ ଛୋଟ ଝରଣା ଭଳିଆ ହେଇଯିବ ତା ଦେହରେ ସବୁ ସେତୁ ବାନ୍ଧିବେ ସେତୁ ବନ୍ଧେଇ ଏବଂ ମର୍କଟୋତ୍ପଳନା ବି ମର୍କଟୋ ଉତ୍ପବଳ ଉତ୍ପ୍ଳବନ ଉତ୍ପ୍ଳବନ ମର୍କଟ ଯେମିତି ଡେଇଁ ଉଦ୍ୟୋଗୁଥିବ ସେଇଭଳି ଭାବରେ ଦ୍ୱାଦଶ ଅଧ୍ୟାୟରେ ଆସେ ମଧ୍ୟ ସେ ଲୀଳାଟି ଆସିବେ ମର୍କଟକୁ ଡେଇଁକିରି ମାଙ୍କଡ଼ ପୁଚ୍ଛକୁ ଧରିକିରି ଡେଇଁ ପଡ଼ିବେ ମାଙ୍କଡ଼ ଯେମିତି ଡେଉଛନ୍ତି ସେ ମଧ୍ୟ ଡେଇଁବେ ଏଇଭଳି ଭାବରେ ଚାଲିବ ଏ କୁମାର ଲୀଳା ଏଇଭଳି ଭାବରେ ସରିଲା ଆମର ମଧ୍ୟ ସମୟ ସରିଲା ସୁଖଦେବ ଗୋସ୍ୱାମୀ ମଧ୍ୟ ସମୟ ପାଇଲେ ନାହିଁ ପରୀକ୍ଷିତ ମହାରାଜୀ ମାତ୍ର ସାତ ଦିନ ଥିଲା ଏଇଭଳି ଭାବରେ କଥା କହିବା ବିଶ୍ୱାନ ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି।